ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ଲୋକମାନଙ୍କର ମନୋବଳକୁ ଉଚ୍ଚ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଜାତିର ପିତା ମହାତ୍ମା ଗାନ୍ଧୀ ଓ ମହାନ ରାଷ୍ଟ୍ରନାୟକ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ବିନମ୍ରତାର ସହ ପାଳିତ। ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ଜିଏସ୍ଟି ଆଦାୟ ପରିମାଣ 1,63,000 କୋଟି ଟଙ୍କା। ଶ୍ରଦ୍ଧାପୂର୍ବକ ପୂର୍ବଜଙ୍କୁ ସ୍କରଣ କରି ପିତୃପକ୍ଷ ପାଳନର ଶେଷ ଦିନରେ ଆଜି କରାଯାଇଛି ପିଣ୍ଡଦାନ ଏବଂ ଶ୍ରୀକ୍ଷେତ୍ର ପୁରୀରେ ଆଜିଠାରୁ ଶ୍ରୀଜୀଉମାନଙ୍କର ଗୁପ୍ତ ଗୁଣ୍ଡିଚା ଯାତ୍ରା ଆରମ୍ଭ। ସ୍ୱଚ୍ଛତା ପ୍ରତି ଅଙ୍ଗୀକାରବଦ୍ଧତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱଚ୍ଛ ଭାରତ ମିଶନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା 2024 କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛ ଭାରତକୁ ହାସଲ କରିବା ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି। ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ଭାରତବାସୀଙ୍କ ଦୃଢ଼ ମନୋବଳକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏଭଳି କାର୍ଯ୍ୟକ୍ରମମାନ ଆଜି ଆୟୋଜନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ ମଧ୍ୟରେ ଦେଶରେ 27 ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ 28 କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଭବିଷ୍ୟତରେ ସ୍ୱଚ୍ଛ ଭାରତ ଅଭିଯାନ ଜନମାନସରେ ସ୍କରଣୀୟ ହୋଇ ରହିବ। ଚଳିତ ଶତାବ୍ଦୀର ଏହା ବିଶ୍ୱର ସବୁଠାରୁ ବଡ଼ ଏବଂ ସଫଳ ଜନଭାଗିଦାରୀ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି। ଏଭଳି ପ୍ରୟାସ ବାପୁଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ବରପୁତ୍ରଙ୍କ ପରିକଳ୍ପିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ବୋଲି କହିଛନ୍ତି। ପରିମଳ ଏବଂ ସ୍ୱଚ୍ଛତା ସହ ଜଡ଼ିତ 9,600 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଦେଶର ଦୁଇ ମହାନ ଜନନାୟକଙ୍କୁ ଆଜି ଦେଶବାସୀ ସ୍କରଣ କରିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ରାଷ୍ଟ୍ରନାୟକ ତଥା ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କର ଆଜି ହେଉଛି ଜନ୍ମଦିବସ। 1869 ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ଅହିଂସାର ପୂଜାରୀ ବାପୁଜୀ ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିଲେ। ମୁକ୍ତି ସଂଗ୍ରାମରେ ଗାନ୍ଧିଜୀ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ ସତ୍ୟାଗ୍ରହକୁ ପ୍ରବର୍ତ୍ତନ କରିଥିଲେ। ଏହାର ପ୍ରଭାବ ଏବେ ମଧ୍ୟ ସମଗ୍ର ବିଶ୍ୱ ଜନମାନସରେ ଗଭୀର ପ୍ରଭାବ ପକାଇ ଚାଲିଛି। 1904 ଆଜିର ଦିନରେ ଉତ୍ତରପ୍ରଦେଶର ମୋଗଲସରାଇଠାରେ ଲାଲବାହାଦୂର ଶାସ୍ତ୍ରୀ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଗାନ୍ଧିଜୀଙ୍କ ଜାତୀୟତାର ପ୍ରେମରେ ସେ ଅନୁପ୍ରାଣିତ ହୋଇଥିଲେ। ବାପୁଜୀଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍ୱାଧୀନତା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ପରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କର ସ୍ଲୋଗାନ ଜୟ ଯବାନ ଜୟ କିଷାନ ଆଜି ମଧ୍ୟ ଦେଶବାସୀଙ୍କ ପାଖରେ ଅମର ବାଣୀ ହୋଇ ରହିଛି। ରାୟଗଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମାର ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନଠାରେ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରା ସହର ପରିକ୍ରମା କରିଥିଲା। ଜିଲ୍ଲାପାଳ ପାରୁଲ ପଟୁଆରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସ୍କୃତିଚାରଣ କରିଥିଲେ। ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ୍ଠାରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ ଅବସରରେ ସ୍ୱଚ୍ଛତା ହିଁ ସେବା ଅଭିଯାନର ଆଜି ଶେଷ ହୋଇଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ 10 ଜଣ ସଫେଇ କର୍ମଚାରୀଙ୍କୁ ସ୍ୱଚ୍ଛତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୀ ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପୁରୀ ପୌରପାଳିକାର ମିଳିତ ସହଯୋଗରେ ସଫେଇ ଅଭିଯାନ ଅନ୍ତର୍ଗତ ସମୁଦ୍ରକୂଳ ସଫେଇ, ଗଭୀର ସମୁଦ୍ରରେ ଭାସୁଥିବା ଆବର୍ଜନା ଓ ପ୍ଲାଷ୍ଟିକ୍ ସଂଗ୍ରହ, ମହୋଦଧିରେ ସ୍ୱଚ୍ଛତା କରାଯାଇଥିଲା। ସମୁଦ୍ର ପାଣିରୁ ବର୍ଜ୍ୟବସ୍ତୁକୁ ବାହାର କରିବା ସହିତ ସାମୁଦ୍ରିକ ଜୀବମାନେ କିପରି ପ୍ରଦୂଷଣ ମୁକ୍ତ ଏବଂ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀନଗର ପଡ଼ାସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ଟାଉନ୍ହଲ୍ଠାରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଦୁଇ ମହାନାୟକଙ୍କ ସ୍କୃତିଚାରଣ କରିଛନ୍ତି। ଏହି ଅବସରରେ କଣ୍ଟାମଳାଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ତେଲଙ୍ଗାପେଠଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗାନ୍ଧି ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମାଜର ଉନ୍ନତି ଏବଂ ଜନକଲ୍ୟାଣକାରୀ ଶାସନ ଉପରେ ଆଧାରିତ ଗାନ୍ଧିଜୀଙ୍କର ଜୀବନାଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦେଶରେ ଦ୍ରବ୍ୟ ଓ ସେବାକର ବାବଦରେ ଗତ ସେପ୍ଟେମ୍ବର ମାସରେ 1,63,000 କୋଟି ଟଙ୍କା ସଂଗ୍ରହ କରାଯାଇଛି। ଗତବର୍ଷ ଏହି ଅବଧି ତୁଳନାରେ ଜିଏସ୍ଟି ସଂଗ୍ରହ 6.5% ବୃଦ୍ଧି ପାଇଛି। ଗତବର୍ଷ ସେପ୍ଟେମ୍ବର ମାସରେ 1,63,000 କୋଟି ଟଙ୍କାର ଜିଏସ୍ଟି ସଂଗୃହୀତ ହୋଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ ମୋଟ 9,13,000 କୋଟି ଟଙ୍କା ଜିଏସ୍ଟି ଆଦାୟ କରାଯାଇଛି, ଯାହାକି ପୂର୍ବବର୍ଷ ତୁଳନାରେ 10.1% ଅଧିକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥିବା ପିତୃପକ୍ଷର ଶେଷ ଦିନରେ ଆଜି ମହାଳୟା ଅମାବାସ୍ୟା ତିଥିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଛି। ହିନ୍ଦୁ ଧର୍ମ ଓ ସଂସ୍କୃତିରେ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରଦ୍ଧାପୂର୍ବକ ପୂର୍ବଜଙ୍କୁ ସ୍କରଣ କରି ପିଣ୍ଡଦାନ କରାଯାଉଥିବା ଯୋଗୁଁ ଏହାକୁ ଶ୍ରାଦ୍ଧ କୁହାଯାଇଥାଏ। ରାଜ୍ୟର ଯାଜପୁର ଜିଲ୍ଲାର ବିରଜା କ୍ଷେତ୍ରର ନାଭିଗୟାରେ ପିଣ୍ଡଦାନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ପିଣ୍ଡଦାନ ପାଇଁ ପୁରୀ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ରାଜ୍ୟର ସବୁ ଜିଲ୍ଲାରେ ମହାଳୟା ଶ୍ରାଦ୍ଧ ଏବଂ ପିଣ୍ଡଦାନ ସୁରୁଖୁରୁରେ ସମ୍ପାଦିତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ମହାଳୟା ଅବସରରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କର ଧବଳମୁଖୀ ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଲୋକଦେବୀ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଆଜି ବଡ଼ି ଭୋରୁ ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିବା ପରିଲକ୍ଷିତ ହୋଇଛି। ମାଲକାନଗିରି ଜିଲ୍ଲା ମାଥିଲି ଓ ଚିତ୍ରକୁଣ୍ଡାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭାସୀ ମାଧ୍ୟମରେ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ମାଥିଲିଠାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାରେ 114 ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟକୁ ମଞ୍ଜୁରୀ ମିଳିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 47 ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇସାରିଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ବାମଣ୍ଡା, ରାଧାନଗର, ବଣ୍ଡାପଥର, ମନମୁଣ୍ଡା ଆଦି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା କରାଯାଇଥିଲା। ଏହା ସହିତ ସ୍ୱଚ୍ଛତା ଓ ଶିକ୍ଷାର ଉନ୍ନତି ପାଇଁ ନିଆଯାଇଥିବା କେତେକ ପଦକ୍ଷେପର ବିଚାର ମଧ୍ୟ କରାଯାଇଥିଲା। ଦେଶରେ ବନ୍ୟପ୍ରାଣୀ ସପ୍ତାହ ଆଜିଠାରୁ 8 ପର୍ଯ୍ୟନ୍ତ ପାଳନ କରାଯାଉଛି। ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ତଥା ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜୀବେ ଦୟା ସଂସ୍କୃତିକୁ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭିନ୍ନ ଭିନ୍ନ ବାର୍ତ୍ତାରେ ସେମାନେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ, ଆବାସସ୍ଥଳୀଗୁଡ଼ିକର ସୁରକ୍ଷା ଏବଂ ସେମାନଙ୍କର ଅଭିବୃଦ୍ଧି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଶାରଦୀୟ ପୂଜା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଆଜିଠାରୁ ମହାପ୍ରଭୁଙ୍କର ଗୁପ୍ତ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି। ଦୁର୍ଗା ମାଧବ ଉପାସନାର ପ୍ରତୀକ ସ୍ୱରୂପ ମହାପ୍ରଭୁ ଜଗନ୍ନାଥ ଗୁପ୍ତ ଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ୱରୂପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି। ଲୋକକଥା ଅନୁଯାୟୀ ମା ଲକ୍ଷ୍ମୀଙ୍କୁ ରଥଯାତ୍ରା ବେଳେ ସାଙ୍ଗରେ ନେଇନଥିବା ହେତୁ ଅଭିମାନିନୀ ମା'ଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବା ପାଇଁ ମହାପ୍ରଭୁ ପ୍ରତିଶ୍ରତି ଦେଇଥିଲେ। ଏହାର ପାଳନ ପୂର୍ବକ ଅଶ୍ୱିନ ମାସର 16 ପୂଜା ସମୟରେ ପ୍ରଥମ 8 ଦିନ ଦୁର୍ଗାମାଧବ ଶ୍ରୀମନ୍ଦିର ପରିସରରେ ଥିବା ମା' ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଇଥାନ୍ତି। ଶେଷ 8 ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରନ୍ତି। ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ଲୋକମାନଙ୍କର ମନୋବଳକୁ ଉଚ୍ଚ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ମହାନ ରାଷ୍ଟ୍ରନାୟକ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ବିନମ୍ରତାର ସହ ପାଳିତ। ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ଜିଏସ୍ଟି ଆଦାୟ ପରିମାଣ 1,63,000 କୋଟି ଟଙ୍କା। ଶ୍ରଦ୍ଧାପୂର୍ବକ ପୂର୍ବଜଙ୍କୁ ସ୍କରଣ କରି ପିତୃପକ୍ଷ ପାଳନର ଶେଷ ଦିନରେ ଆଜି କରାଯାଇଛି ପିଣ୍ଡଦାନ ଏବଂ ଶ୍ରୀକ୍ଷେତ୍ର ପୁରୀରେ ଆଜିଠାରୁ ଶ୍ରୀଜୀଉମାନଙ୍କର ଗୁପ୍ତ ଗୁଣ୍ଡିଚା ଯାତ୍ରା ଆରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।